ମହାପ୍ରଭୁ, ଆପଣଙ୍କର କେତେ ରୂପ, କେତେ ବେଶ, କେତେ ଭୂଷା! ଆପଣଙ୍କର ସବୁ ରୂପ ଆଉ ବେଶଭୂଷାଠୁ କିନ୍ତୁ ସବୁଠୁ ସୁନ୍ଦର ବେଶ ଆପଣଙ୍କର ଟାହିଆ ଲାଗି ବେଶ। ମନେ ପଡ଼ନ୍ତି ମକର ଦାସ, ଟାହିଆ ଲାଗି ବେଶ ଦେଖି ମୋ ମନ ତୋଷ, ଆଉ ବା ମାଗି ବିମୁ କିସ ହେ। ଥରେ ଟାହିଆ ଲାଗି ବେଶକୁ ଦେଖିଦେଲେ ମନ କ'ଣ ଆଉ କିଛି ମାଗିପାରେ? ଦେହ ସାରା ଲଦା ହେଇଥିବ ତୁଳସୀ, ମଥା ଉପରେ ରାଘବ ଦାସ ମଠର ଟାହିଆ, ହଲି ହଲି ଝୁଲି ଝୁଲି ଦୈତା ପୁଅର କାନ୍ଧରେ ତ କେବେ ପାଟ ଡୋରିରେ, ଟିକିଏ ଆଗକୁ ଟିକିଏ ପଛକୁ ଭିଡ଼ା ହେଉଥିବେ ଆପଣ, ହରିବୋଲ ହୁଳହୁଳିରେ ଫାଟି ଯାଉଥିବ ବଡ଼ ଦାଣ୍ଡ। ଆପଣ ଆସିବା ଆଗରୁ ବଡ଼ ଠାକୁର ବିଜେ କରିସାରିଥିବେ ତାଳଧ୍ୱଜରେ, ଯାଇସାରିଥିବେ ଭଗିନୀ ସୁଭଦ୍ରା, ସଭା ଶେଷରେ ନାଟ ଲଗେଇ ପତିତ ପାବନ ଗୁମୁଟ ଦେଇ ଆପଣ ଓହ୍ଲେଇ ପଡ଼ିବେ ବଡ଼ ଦାଣ୍ଡକୁ। ଦେଖିଲେ ଲାଗିବ ମୋ କୋଟି ଓଡ଼ିଆର ମୌଡ଼ମଣି ମହାପ୍ରଭୁ ଆସୁନାହାନ୍ତି। ସତେ ଅବା, ସମଗ୍ର ଶରଧାବାଲି, ସମଗ୍ର ବଡ଼ଦାଣ୍ଡ ପାଲଟି ଯାଇଛି ଭାବର ସାଗର, ଆଉ ସେ ସାଗର ଭିତରେ ଟାହିଆ ଲଗେଇ ଭାସି ଆସୁଛି ଅଗଣିତ ଓଡ଼ିଆର ଆଶା ଆଉ ଭରସାର ଗୋଟିଏ କଳା ବୋଇତ। ହେ ପ୍ରଭୁ, ତମେ ଯଦି ଭକତ ଭାବରେ ବନ୍ଧା, ତମେ ଯଦି ଭକତର ଜୀବନ ଧନ, ଭକ୍ତକୁ ଏମିତି ତମ ରୂପର ଦର୍ଶନ ଦେଉଥାଅ ପ୍ରଭୁ। ତୁମେ ଭକତ ଭାବରେ ବନ୍ଧା ହେ, ତୁମେ ଭକତ ଜୀବନ ଧନ।
ଆରେ ଟାହିଆ ହଲେଇ ଆସୁଛି ଜଗା, ଆଗେ ବଳଭଦ୍ର ମଧ୍ୟେ ସୁଭଦ୍ରା, ବଡ଼ ଦାଣ୍ଡ ଦୁଲୁକେ ନଚେତା କଧିନି ଧିନି, ହରିବୋଲ ସଙ୍ଗେ ହୁଳହୁଳି ପଡ଼ି ଉଛୁଳେ ପୁରୁଷୋତ୍ତମ, ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ। ହରିବୋଲ ସଙ୍ଗେ ହୁଳହୁଳି ପଡ଼ି ଉଛୁଳେ ପୁରୁଷୋତ୍ତମ, ସେ ତ ଭକତ ଭାବରେ ବନ୍ଧରେ, ସେ ତ ଭକତ ଜୀବନ ଧନ, ସେ ତ ଭକତ ଭାବରେ ବନ୍ଧରେ, ସେ ତ ଭକତ ଜୀବନ ଧନ। ସବୁରି କଣ୍ଠରୁ ଭାସି ଆସୁଥାଏ ଜୟ ଜଗନ୍ନାଥ ନାମ, ସେ ତ ଭକତ ଭାବରେ ବନ୍ଧରେ, ସେ ତ ଭକତ ଜୀବନ ଧନ, ସେ ତ ଭକତ ଭାବରେ ବନ୍ଧରେ, ସେ ତ ଭକତ ଜୀବନ। छेरा पहरा गजपति महाराजा करती छेरा पहरा केते साधु संत वैष्णव भकत तापे में होई मगन से तो भकत भवरे बंधरे से तो भकत जीवन धन से तो भकत भवरे बंधरे से तो भकत जीवन धन कहिया हले आसुची जगा आगे बलभद्र मध्य सुभद्रा सुची जगा आगे बलभद्र मध्य सुभद्रा बड़ दंड दुलके नाचे ताको धीनी धीनी बड़ दंड दुलके नाचे ताको धीनी धीनी हरि बोल संगे हुळा हुळी पड़ी उछुले पुरुषोत्तम से तो भकत भवरे बंधरे से तो भकत जीवन धन से तो भकत भवरे बंधरे से तो भकत जीवन धन।